ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ବୈଷୟିକ ଜ୍ଞାନକୌଶଳ ପାରଦର୍ଶିତା ସହ ସାମାଜିକ ଅର୍ଥନୈତିକ ଦୃଷ୍ଟିକୋଣ ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ଆରାବଳୀ ପର୍ବତମାଳାକୁ ନେଇ ନିଜର ପୂର୍ବ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟଙ୍କ ରହିତାଦେଶକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ସ୍ୱାଗତ। ମାନବ ଜୀବନକୁ ପ୍ରଭାବିତ କରୁଥିବା ଡିଜିଟାଲ ବିଶ୍ୱରେ ନୈତିକ ମୂଲ୍ୟବୋଧ ସହିତ ଏହାର ମୁକାବିଲା କରିବାକୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ ଏବଂ ଗତ 11 ବର୍ଷ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ସହ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସଫଳ ହୋଇଛନ୍ତି ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍ଥାୟିତ୍ୱ ଭଳି ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ବୈଷୟିକ ଜ୍ଞାନକୌଶଳ ପାରଦର୍ଶିତା ସହ ସାମାଜିକ ଅର୍ଥନୈତିକ ଦୃଷ୍ଟିକୋଣ ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ଏନ୍ଆଇଟିର 15ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେ ଏହା କହିଛନ୍ତି। ମାନବ କଲ୍ୟାଣ ଲାଗି ବୈଷୟିକ ଜ୍ଞାନକୌଶଳର ବିକାଶକୁ ବ୍ୟବହାର କରିବା ନିମନ୍ତେ ରାଷ୍ଟ୍ରପତି ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏକ ସମାବେଶୀ ତଥା ସମୃଦ୍ଧ ଦେଶ ଗଠନ ଦିଗରେ ଶିକ୍ଷାର୍ଥୀମାନେ ନିଜର ଜ୍ଞାନ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
एनआईटी जैसे प्रतिष्ठित संस्थान से शिक्षा प्राप्त करना अपने आप में एक उपलब्धि है। इस क्षेत्र में उपलब्ध प्रचुर प्राकृतिक संसाधन एवं सुप्रसिद्ध उद्यम एनआईटी जमशेदपुर को और भी विशेष बनाते हैं। आपके पास अवसर है कि इस परिवेश का लाभ उठाते हुए अपने ज्ञान और कौशल का उपयोग देश तथा समाज के व्यापक हित में करें।
ଶିକ୍ଷାନୁଷ୍ଠାନଗୁଡ଼ିକୁ କେବଳ ର୍ୟାଙ୍କିଙ୍ଗ୍ ଏବଂ ନିଯୁକ୍ତି ପ୍ରଦାନ ଭିତ୍ତିରେ ଆକଳନ କରାଯିବା ଉଚିତ ନୁହେଁ, ବରଂ ସମାଜ ପ୍ରତି ସେମାନଙ୍କର ଅବଦାନକୁ ମଧ୍ୟ ଦୃଷ୍ଟିରେ ରଖାଯିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଆଜି ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ କରାଣ୍ଡି ଅଞ୍ଚଳରେ ସାନ୍ତାଳୀ ଭାଷା ଅଲଚିକ୍ ଲିପିର ଶତବାର୍ଷିକୀ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କର ମାତୃଭାଷା ସାନ୍ତାଳୀରେ ଉଦ୍ବୋଧନ ଦେଇ ଅଲଚିକି ବର୍ଣ୍ଣମାଳାରେ ସମ୍ବିଧାନକୁ ସାନ୍ତାଳୀ ଭାଷାରେ ପ୍ରଣୟନ କରାଯାଇଥିବା ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି। ଆରାବଳୀ ପର୍ବତମାଳାକୁ ନେଇ ଗତମାସ 20 ତାରିଖରେ ଦେଇଥିବା ନିଜର ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଆଜି ରହିତାଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜେକେ ମାହେଶ୍ୱରୀ ଓ ଜଷ୍ଟିସ୍ ଏଜି ମାସିହଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଏକ ନୂତନ ବିଶେଷଜ୍ଞ କମିଟି ଗଠନ କରି ଆରାବଳୀ ପର୍ବତର ପୁନର୍ବାର ସଂଜ୍ଞା ନିରୂପଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ପୂର୍ବରୁ ଆରାବଳୀ ପର୍ବତମାଳା ସମ୍ପର୍କରେ କୋର୍ଟ ଯେଉଁ ସଂଜ୍ଞା ନିର୍ଦ୍ଧାରଣ କରିଥିଲେ ତାହା ଉପରେ ଅଧିକ ସ୍ପଷ୍ଟୋକ୍ତି ନିମନ୍ତେ ଅଦାଲତ ନିର୍ଦ୍ଦିଷ୍ଟ ସୂଚନା ଆବଶ୍ୟକ କରୁଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସର୍ବୋଚ୍ଚ ଅଦାଲତଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯାଦବ କହିଛନ୍ତି ଆରାବଳୀ ପର୍ବତମାଳାର ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ସମସ୍ତ ସହାୟତା ଯୋଗାଇଦେବା ଲାଗି ସରକାର ପ୍ରତିଶ୍ରତିବଦ୍ଧ। ବର୍ତ୍ତମାନ ସେଠାରେ ଜାରି ରହିଥିବା ଖଣି ଖନନ କାର୍ଯ୍ୟ ଏବଂ ନୂତନ ଖଣି ଲିଜ୍ ପ୍ରଦାନ ତଥା ଏହାର ନବୀକରଣ ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ବଳବତ୍ତର ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ସ୍ପଷ୍ଟ କରିଛନ୍ତି। ମାନବ ଜୀବନକୁ ପ୍ରତ୍ୟେକ ଦିଗରୁ କୃତ୍ରିମ ବୁଦ୍ଧିମତା, ସ୍ୱୟଂ ଶାସନ, ଜୈବ ଜ୍ଞାନକୌଶଳ ଏବଂ ଡିଜିଟାଲ ସଂଯୋଗୀକରଣ ପ୍ରଭାବିତ କରୁଥିବା ବିଶ୍ୱରେ ଶିକ୍ଷିତ ବ୍ୟକ୍ତିମାନେ ଉଭୟ ଉତ୍ସାହ ଏବଂ ନୈତିକ ମୂଲ୍ୟବୋଧ ସହିତ ଏହାର ମୁକାବିଲା କରିବା ଲାଗି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆହ୍ୱାନ ଦେଇଛନ୍ତି। ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆଜି ଏହାର 30ତମ ସମାବର୍ତ୍ତନ ସମାରୋହରେ ଅଧ୍ୟକ୍ଷତା କରିବା ସହ ଉଦ୍ବୋଧନ ଦେଇ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଡିଜିଟାଲ ମାଧ୍ୟମରେ ଉତ୍ପାଦନ ଏବଂ ସଂଯୋଗୀକରଣ ବୃଦ୍ଧି କରାଯାଇ ପାରୁଥିବା ପରିବେଶରେ ଯୁବବର୍ଗ ନିଜର ଗଭୀର ଭାବନାର କ୍ଷମତା ଏବଂ ସମାଜର ବିକାଶ ଦିଗରେ ଫଳପ୍ରଦ ଯୋଗଦାନରୁ ଯେଭଳି ଦୂରେଇ ନ ଯାଆନ୍ତି ସେଥିପ୍ରତି ସତର୍କ ଅବଲମ୍ବନ କରିବା ଉଚିତ। ଏହି ଅବସରରେ ଜାତୀୟ ଶିକ୍ଷାନୀତି 2020ର ଆମ୍ବାସଡର ଭାବେ କାର୍ଯ୍ୟ କରିବା ସହିତ ଅନୁସନ୍ଧାନ, ନବସୃଜନତା ଏବଂ ସମାବେଶୀ ଉତ୍କର୍ଷତାର ଅଗ୍ରଗତି ଦିଗରେ ସାମିଲ ହେବା ଲାଗି ଶ୍ରୀ ରାଧାକ୍ରିଷ୍ଣନ ଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 11 ବର୍ଷ ମଧ୍ୟରେ ଆସାମ ସମେତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଅଭୂତପୂର୍ବ ବିକାଶ ହୋଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି ଆସାମର ବାଟାଡ୍ରାଓଥାନ୍ଠାରେ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ଆବିର୍ଭାବ କ୍ଷେତ୍ରର ପୁନରୁଦ୍ଧାର ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ନାଗାଓଁ ଜିଲ୍ଲାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା କରିବା ସହ ବିକାଶ ପ୍ରକ୍ରିୟାକୁ କେନ୍ଦ୍ର ସରକାର ତ୍ୱରାନ୍ୱିତ କରିବାରେ ସଫଳ ହୋଇଛନ୍ତି।
आज मेरे लिए विशेष सौभाग्य इसलिए है कि इस भूमि पर एक महान स्मारक श्रीमंत शंकर देव जी का बना है, इसका आज शुभारंभ हेमंत जी और सर्वानंद जी के साथ करने का सौभाग्य मुझे मिला है। भारत रत्न श्रद्धेय गोपीनाथ जी को भी याद करना चाहता हूँ। अगर गोपीनाथ जी न होते तो हमारा ये आसाम, हमारे ये पूरा नॉर्थ ईस्ट भारत का हिस्सा न होता। असम के विकास के लिए नरेंद्र मोदी जी के नेतृत्व में 11 साल में हर प्रकार के विकास के काम हुए।
ଏହି ଅବସରରେ ଶ୍ରୀ ଶାହା ଅନେକଗୁଡ଼ିଏ କଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆସାମରୁ ପଶ୍ଚିମବଙ୍ଗ ଯାତ୍ରା କରିବା ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶହୀଦ ସ୍ମାରକ କ୍ଷେତ୍ରରେ ଆସାମ ଅଭିଯାନର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ବିକାଶ ଯାତ୍ରାରେ 2025 ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ବିଭିନ୍ନ ନୀତିକୁ ବାସ୍ତବତାରେ ପରିଣତ କରାଯାଇ ଦେଶର ବିକାଶ କ୍ଷେତ୍ରରେ ଏହାର ଉପଯୋଗିତା ସକାରାତ୍ମକ ପ୍ରଭାବ ପକାଇଛି। ସ୍ୱତନ୍ତ୍ର ସିରିଜ୍ ସଂସ୍କାରର ବର୍ଷରେ ଆସନ୍ତୁ ଜାଣିବା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଚଳିତ ବର୍ଷ ଘଟିଥିବା ବିକାଶ ସମ୍ପର୍କରେ। ଦେଶର ଜାତୀୟ ସୁରକ୍ଷା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଚଳିତ ବର୍ଷ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଆତଙ୍କବାଦର ମୂଳୋତ୍ପାଟନ ଲାଗି କେନ୍ଦ୍ର ସରକାର ଚଳିତ ବର୍ଷ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ସଫଳତାର ସହ ପଦକ୍ଷେପ ନେଇଛନ୍ତି। ଅପରେସନ୍ ସିନ୍ଦୁର ଅଭିଯାନ ଜରିଆରେ ଭାରତ ବିଶ୍ୱ ସମ୍ମୁଖରେ ତା'ର ପ୍ରତିରକ୍ଷା ଦୃଢ଼ତା ପ୍ରମାଣିତ କରିଥିଲା। ଏଥିରେ ଭାରତୀୟ ସୁରକ୍ଷା ବଳ ପାକିସ୍ତାନ ସୀମାରେଖା ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ 100 ଆଡ୍ଡାସ୍ଥଳ ଏବଂ ପାକିସ୍ତାନର ପ୍ରାୟ 10 ବାୟୁସେନା ଘାଟିକୁ ନଷ୍ଟ କରିବା ସହିତ ଶତ୍ରୁପକ୍ଷ ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରକୁ ଅକାମୀ କରିଦେଇଥିଲା। ସ୍ୱଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ରର ସଫଳତାକୁ ନେଇ ସାରା ବିଶ୍ୱ ଚକିତ ହୋଇଯାଇଥିଲା। ବ୍ରହ୍ମ ସୁପରସୋନିକ କ୍ଷେପଣାସ୍ତ୍ର, ରାଫେଲ ଯୁଦ୍ଧ ବିମାନ ଏବଂ ଭାରତ ନିର୍ମିତ ଡ୍ରୋନ୍ଗୁଡ଼ିକ ସୂକ୍ଷ୍ମ ସମନ୍ୱୟରେ ସଫଳତାର ସହ କାର୍ଯ୍ୟ କରିଥିଲେ। ଦେଶର ପ୍ରତିରକ୍ଷା ଉତ୍ପାଦନ 1,54,000 କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ 2025-26 ବଜେଟ୍ରେ ପ୍ରତିରକ୍ଷା ନିମନ୍ତେ 6,81,000 କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏଥିରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୋହିଣୀ ରାମଦାସ ଭାଜି ଭାକାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଏହି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117, 2331144, 2331481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 କେତେକ ରାଜ୍ୟକୁ ଗତ 7 ବର୍ଷରେ ଆବଣ୍ଟିତ ଅର୍ଥ ତୁଳନାରେ ଏବେ 17,000 କୋଟି ଟଙ୍କାର ଆବଣ୍ଟନରେ ଲାଭାନ୍ୱିତ କରିବ। 20 ବର୍ଷ ତଳର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଣ୍ଟି ନିୟମ ପରିବର୍ତ୍ତେ ଏହି ନୂତନ ଆଇନ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ 100 ଦିନ ପରିବର୍ତ୍ତେ ଗ୍ରାମୀଣ ପରିବାରଗୁଡ଼ିକୁ 125 ଦିନର କର୍ମନିଯୁକ୍ତି ମିଳିପାରିବ। ମନରେଗା ତୁଳନାରେ ବିକଶିତ ଭାରତ ଜିରାମଜୀ ଯୋଜନାର ଢାଞ୍ଚାରେ ପରିବର୍ତ୍ତନମୂଳକ ସ୍ୱଚ୍ଛତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରକଳ୍ପ ଚିହ୍ନଟ କରିବା, ଆୟ ସୃଷ୍ଟି କରିବା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଭଳି ପ୍ରକ୍ରିୟା ଏହି ଆଇନରେ ରହିଛି। ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି,
ଭ୍ରଷ୍ଟାଚାର କି ପର୍ଯ୍ୟାୟ ବୋ ଯୋଜନା ବନ ଗଈ ଥି ଔର ଇସଲିଏ ମନରେଗା କି ଜଗହ ବିକଶିତ ଭାରତ ଜି ରାମ ଜି ଯୋଜନା ମୋଦି ଜୀ ନେ ବନାଇ ହେ। तो बेरोजगारी भत्ते की पुख्ता व्यवस्था और अगर मजदूरी समय पे नहीं मिली, देर से मिली तो लंबित मजदूरी के लिए ब्याज की तरह अलग से राशि देने की व्यवस्था भी हमने कर दी है।
मुख्य संवाद गुड़ी को पूर्णी थरे। ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ବୈଷୟିକ ଜ୍ଞାନକୌଶଳ ପାରଦର୍ଶିତା ସହ ସାମାଜିକ ଅର୍ଥନୈତିକ ଦୃଷ୍ଟିକୋଣ ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ଆରାବଳୀ ପର୍ବତମାଳାକୁ ନେଇ ନିଜର ପୂର୍ବ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟଙ୍କ ରହିତାଦେଶକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ସ୍ୱାଗତ ଏବଂ ଗତ 11 ବର୍ଷ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ସହ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସଫଳ ହୋଇଛନ୍ତି ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।